ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ନବମ ବୈଠକ। ଭାରତ ଏବଂ ଆମେରିକା ମଧ୍ୟରେ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି ସ୍ୱାକ୍ଷରିତ। ରଙ୍ଗାରଙ୍ଗ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ପ୍ୟାରିସ୍ ଅଲମ୍ପିକ୍ସ 2024। ଭାରତୀୟ କ୍ରୀଡ଼ାବିତ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷ ବୈଠକର ବିଷୟବସ୍ତୁ ହେଉଛି ବିକଶିତ ଭାରତ @2047, ଯେଉଁଥିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବୈଠକରେ ବିକଶିତ ଭାରତ ଉପରେ ମଧ୍ୟ ଭିଜନ ଡକ୍ୟୁମେଣ୍ଟ ଉପରେ ଆଲୋଚନା ହେବ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଭାଗୀ ଶାସନ ଏବଂ ସହଯୋଗକୁ ପ୍ରୋହାହନ ଦେବା ହେଉଛି ଏହି ପରିଚାଳନା ପରିଷଦର ବୈଠକର ଉଦ୍ଦେଶ୍ୟ। ବୈଠକରେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ରାଜ୍ୟଗୁଡ଼ିକର ଭୂମିକା ଉପରେ ମଧ୍ୟ ବିସ୍ତୃତ ଭାବେ ବିଚାର ବିମର୍ଶ କରାଯିବ। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଉତ୍ପାଦ ସହିତ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବାର ମାର୍ଗରେ ରହିଛି। ଏହାର ଜିଡିପି 5 ଟ୍ରିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଛି ଏବଂ 2047 ସୁଦ୍ଧା 30 ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପହଞ୍ଚବାର ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ। ଅନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ, ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ବତନ ସଦସ୍ୟ ଏବଂ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଙ୍କ ସହିତ ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ହେବାକୁ ଥିବା ନୀତି ଆୟୋଗ ବୈଠକରେ ପୂର୍ବାଞ୍ଚଳର ସମସ୍ତ 8ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ସୂଚନା ଅନୁଯାୟୀ 8ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ନୀତି ଆୟୋଗର ନବମ ବୈଠକରେ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଦୁହୋମା, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ, ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଏବଂ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୈଠକରେ ଯୋଗଦେବେ। ଭାରତ ଏବଂ ଆମେରିକା ମଧ୍ୟରେ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା କୌଣସି ଭାରତୀୟ କଳାକୃତି ଯଦି ଚୋରି ହୁଏ ତେବେ ଏହା ବିରୋଧରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଏହି ଚୁକ୍ତିନାମାରେ ଦର୍ଶାଯାଇଛି। ଭାରତୀୟ ହସ୍ତଶିଳ୍ପ କଳାକୃତିର ବେଆଇନ ବାଣିଜ୍ୟ କାରବାର ରୋକିବା, ଆମଦାନୀ ରପ୍ତାନୀ ଉପରେ କଟକଣା ରଖିବା ଏବଂ ପ୍ରତ୍ନତତ୍ତ୍ୱ ସଂକ୍ରାନ୍ତୀୟ କୌଣସି ସୂଚନାକୁ ବେଆଇନ ଭାବେ ପ୍ରଘଟ କରିବା ଉପରେ ଏହି ଚୁକ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି। ଭାରତ ଓ ଆମେରିକା ମଧ୍ୟରେ ଏଭଳି ଚୁକ୍ତିନାମା ପ୍ରଥମ ଥର ପାଇଁ ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଗଣମାଧ୍ୟମକୁ ସୂଚନା ଦେଇ ଏହି ଚୁକ୍ତିନାମା ଐତିହାସିକ ବୋଲି କହିଛନ୍ତି। ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଦୃଢ଼ୀଭୂତ ହେବା ସହ ଆନ୍ତଃ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତବର୍ଷ G20 ସମ୍ମିଳନୀରେ ଏଭଳି ଚୁକ୍ତିନାମା କରିବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଫ୍ରାନ୍ସର ପ୍ୟାରିସ୍ରେ ଗତକାଲି ଅଲିମ୍ପିକ୍ସ ଉଦ୍ଘାଟନୀ ସମାରୋହ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ କିଛି ଦଙ୍ଗାକାରୀଙ୍କ ଦ୍ୱାରା ଅଗ୍ନିକାଣ୍ଡ ସୃଷ୍ଟି କରାଯିବା ଫଳରେ ହାଇସ୍ପିଡ୍ ରେଳ ନେଟ୍ୱାର୍କ ସେବା ବାଧାପ୍ରାପ୍ତ ହୋଇଥିଲା, ଫଳରେ ପ୍ରାୟ 8 ଲକ୍ଷ ଲୋକ ଟ୍ରେନ୍ ଯାତ୍ରା କରିବାରୁ ବଞ୍ଚିତ ହୋଇଥିଲେ। ଫ୍ରାନ୍ସର ସରକାରୀ ରେଳ କମ୍ପାନୀ SNCF କହିଛି ଏହି ଘଟଣାକୁ ଦୃଷ୍ଟିରେ ରଖି ଅନେକଗୁଡ଼ିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିଲା। କେତେକ ଟ୍ରେନ୍କୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଥିଲା ବୋଲି ରେଳ କମ୍ପାନୀ କହିଛି। ଗତକାଲି ମଧ୍ୟାହ୍ନ ସୁଦ୍ଧା ରେଳସେବା ପୁଣି ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ୟାରିସ୍ ଅଲିମ୍ପିକ୍ସ ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଗତରାତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଅଲିମ୍ପିକ୍ସ ଖେଳର ଶୁଭାରମ୍ଭ ଘୋଷଣା କରିଥିଲେ। ତିନିଥରର ଜୁଡୋ ଚମ୍ପିୟନ୍ ଟେଡି ରିନର୍ ଅଲିମ୍ପିକ୍ ମଶାଲ ପ୍ରଜ୍ୱଳିତ କରିଥିଲେ। ଉଦ୍ଘାଟନୀ ସମାରୋହ ଏବଂ ପରେଡ୍ରେ ଭାରତ ପକ୍ଷରୁ ପିଭି ସିନ୍ଧୁ ଏବଂ ଶରତ କମଲ ନେତୃତ୍ୱ ନେଇଥିଲେ। ଆୟୋଜିତ ପରେଡ୍ରେ ବିଶ୍ୱର 7000 ଖେଳାଳି ଭାଗ ନେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ଅଲିମ୍ପିକ୍ସ ଅବସରରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଖେଳାଳି ଦେଶ ପାଇଁ ଗୌରବ ଅଟନ୍ତି। ସେ କହିଛନ୍ତି, ଆମ ଦେଶର ଖେଳାଳିମାନେ ପ୍ୟାରିସ୍ ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ୟାରିସ୍ ଅଲିମ୍ପିକ୍ସର ଆଜି ପ୍ରଥମ ଦିନରେ ବନ୍ଧୁକ ଚାଳନା ପ୍ରତିଯୋଗିତା ଉପରେ ସମସ୍ତଙ୍କ ନଜର ରହିଛି। 10 ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଏଲାବେନିଲ୍ ବଲାରିଭନ୍ ଏବଂ ସନ୍ଦୀପ ସିଂ ଓ ରମିତା ଜିନ୍ଦଲ ଏବଂ ଅର୍ଜୁନ ବାବୁଦା ଅପରାହ୍ନ 12:30 ପ୍ରଦର୍ଶନ କରିବେ। ପରେ ଅପରାହ୍ନ 2:00 10 ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ଅର୍ଜୁନ ସିଂ ଚିନ୍ନା ଏବଂ ସରବଜିତ୍ ସିଂଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ। ସେହିପରି ଅପରାହ୍ନ 4:00 10 ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ପର୍ଯ୍ୟାୟରେ ମନୁ ଭକଡ ଏବଂ ରିଦିମ୍ ସଙ୍ଗୱାଲ ଅଭିଯାନ ଆରମ୍ଭ କରିବେ। ଅପରାହ୍ନ 12:30 ପୁରୁଷ ଏକକ ପର୍ଯ୍ୟାୟରେ ଭାରତୀୟ ନାବିକ ବଲରାଜ ପାୱାର ପ୍ରତିଯୋଗିତାରେ ଭାଗ ନେବେ। ଟେନିସ୍ରେ ରୋହନ ବୋପାନ୍ନା ଏବଂ ଶ୍ରୀରାମ ବାଲାଜୀ ପୁରୁଷ ଡବଲ୍ସର ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଫେବିଆନ୍ ରେବୋଲ ଏବଂ ଏଡୱାର୍ଡ ରୋଜର ବାସେଲିନ୍ଙ୍କ ସହ ଅପରାହ୍ନ 3:30 ମ୍ୟାଚ୍ ଖେଳିବେ। ବ୍ୟାଡମିଣ୍ଟନରେ ଭାରତର ଲକ୍ଷ୍ୟ ସେନ୍ ଏକକ ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା 7:00 କେଭିନ୍ ଫଡନ୍ଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଠି ରାତି 8:00 ମ୍ୟାଚ୍ ଖେଳିବେ। ମହିଳା ଡବଲ୍ସରେ ଅଶ୍ୱନୀ ପୋନାପ୍ପା ଏବଂ ତନିଷା କ୍ରିଷ୍ଟୋ ରାତି 12:00 ପ୍ରଥମ ମ୍ୟାଚ୍ ଖେଳିବେ। ଟେବୁଲ୍ ଟେନିସ୍ରେ ହର୍ମିତ ଦେଶାଇ ସନ୍ଧ୍ୟାରେ 7:00 ମ୍ୟାଚ୍ ଖେଳିବାକୁ ଥିବାବେଳେ ହକିରେ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ଦଳ ରାତି 9:00 ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବେ। ବକ୍ସିଂରେ ପ୍ରୀତି ପାୱାର 54 କିଲୋଗ୍ରାମ ବର୍ଗରେ ଭିଏତନାମର କି ଓ ଥି କିମ୍ଙ୍କ ସହ ରାତି 11:30 ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଅମରନାଥ ଯାତ୍ରା ନିମନ୍ତେ ଆଜି ସକାଳୁ 1771 ଜଣ ତୀର୍ଥଯାତ୍ରୀ ଜମ୍ମୁର ଭଗବତୀ ନଗର ମୂଳ ଶିବିରରୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜି ସକାଳୁ 63ଟି ଦଳରେ ତୀର୍ଥଯାତ୍ରୀମାନେ ଏହି ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ 1269 ଜଣ ପୁରୁଷ, 398ଜଣ ମହିଳା, ଜଣେ ଶିଶୁ, 93ଜଣ ସାଧୁ ଏବଂ 10ଜଣ ସାଧ୍ୱୀ ଅଛନ୍ତି। 772 ଜଣ ତୀର୍ଥଯାତ୍ରୀ ବାଲତଲ ମୂଳ ଶିବିରରୁ ଏବଂ 999 ଜଣ ତୀର୍ଥଯାତ୍ରୀ ପହଲଗାମ ମୂଳ ଶିବିରରୁ ଯାତ୍ରା ଆରମ୍ଭ କରିଛନ୍ତି। ମହିଳା ଟି20 ଏସିଆ କପ୍ କ୍ରିକେଟ୍ରେ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆୟୋଜିତ ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ପାକିସ୍ତାନକୁ 3 ୱିକେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତାକାଲି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ରେ 141 ରନ୍ ପିଛା କରି ଶ୍ରୀଲଙ୍କା ମହିଳା କ୍ରିକେଟ୍ ଦଳ 3 ୱିକେଟ୍ ଏବଂ ଗୋଟିଏ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 140 ରନ୍ ସ୍କୋର କରିଥିଲା। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍ରେ ଭାରତ 10 ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7:00 ଶ୍ରୀଲଙ୍କାର ପାଲକେଲା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଗତ ଜୁନ୍ ମାସରେ ଟି20 ବିଶ୍ୱକପ୍ ଜିତିବା ପରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଟି20 ଆନ୍ତର୍ଜାତିକ ମ୍ୟାଚ୍ରୁ ସନ୍ୟାସ ନେଇଥିବାବେଳେ ରାହୁଲ ଦ୍ରାବିଡ୍ ପ୍ରଶିକ୍ଷକ ପଦରୁ ସନ୍ୟାସ ନେଇଥିଲେ। ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ମ୍ୟାଚ୍ ଖେଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 9ମ ବୈଠକ। ଭାରତ ଏବଂ ଆମେରିକା ମଧ୍ୟରେ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି ସ୍ୱାକ୍ଷରିତ। ରଙ୍ଗାରଙ୍ଗ ଉଦ୍ଘାଟନୀ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ପ୍ୟାରିସ୍ ଅଲିମ୍ପିକ୍ସ 2024। ଭାରତୀୟ କ୍ରୀଡ଼ାବିତ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ମହିଳା ଟି20 ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା ଏବଂ 3 ମ୍ୟାଚ୍ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।